অভিমন্তরে বিষ্ণু সর্বপায়ো বিদীশ্বর যোশিদ্রূপং নির্দেশ্যং দধার পরমাদ্ভুতং প্রেক্ষণীৎপোলশ্যামং সর্বাবয়ব সুন্দরং সমান কর্ণাভরণং শুকপোলন্নসানন নবযৌবন নিভৃত স্তনহার কুশোদরং মুখামদানুরক্তাণি ঝংকারদ বিঘ্নলোচনং বিভ্রত শুকেশভারেণ মুৎফুল্লমল্লিকাং সুগ্রীবকণ্ঠাভরণং সুভুজাঙ্গদভূষিতং বীরজাম্বরসম্বিত নিতম্বদীপশোভয়া কাঞ্চাপ্রবীলসদভল্গো চলচ্চরণনূপুরং সব্রীড়স্মিত বিক্ষিপ্ত ভ্রুবীণাসাবলোকনে দৈত্যযূথপচেতসো কামমুদ্দীপয়ন্মুহ বিষ্ণু সর্বপায় বিদীশ্বরঃ যোশিদ্রূপনির্দেশ্যম দধার পরমাদ্ভুতম প্রেক্ষণী উৎপলশ্যামং সর্বাবয়ব সুন্দরম সমান কর্ণাভরণং শুকপোলন্নসাননম নবযৌবন নিভৃতঃ স্তনভার কুশোদরম মুখামুদানুরক্তাণি ঝংকারদ বিঘ্নলোচনম বিভ্রত শুকেশভারেণ মালামুৎফুল্ল মল্লিকাং সুগ্রীবকণ্ঠাভরণং সুভুজাঙ্গদভূষিতম বীরজাম্বর সম্বিতঃ নিতম্বদীপশোভয়া কাঞ্চা প্রবিলসদভল্গো চলচ্চরণনূপুরম সব্রীড়স্মিতবিক্ষিপ্ত ভ্রুবীড়াসাবলোকনে দৈত্যযূথপচেতসু কামমুদ্দীপয়ন্মুহ। ওড়িয়া অনুবাদ কুহা হচ্ছে, ভগবান বিষ্ণু যেকি সমস্ত প্রকার পরিস্থিতি অসুবিধাজনক পরিস্থিতির প্রতিকূল পরিস্থিতির কার্য করিপার সে অতি সুন্দরী নারী রূপ ধারণ কলে। এ হচ্ছে মোহিনী অবতার, মনমোহনকারী এণি তাঙ্কর শরীর এক নবজাত শ্যাম পদ্ম ভি জনাপড়া। তাঙ্কর শরীরের সমস্ত অঙ্গ প্রত্যঙ্গ সুন্দর ভাবে গঠিত হয়েছিল, তাঙ্কর কর্ণকুয়ে সুন্দর কুণ্ডল শোভা পাওয়া লা, তাঙ্কর কপোল অতি সুন্দর দেখা যাওয়া, উন্নত নাসিকা এবং যৌবনর আভা প্রকটিত হোল সম্পূর্ণ মুখমণ্ডল, উন্নত স্তনযুগল বক্ষ উরজ পটিদেশ ক্ষীণ সুন্দর সুগন্ধ বাহু লা তাঙ্কর শরীরর মুখমণ্ডল, সে সুগন্ধে আকৃষ্ট হয়ে ভ্রমণ গুণগুণ করে তা মুখমণ্ডল চারিপটে ঘুরি বুলুলে, তাঙ্কর চক্ষু বড় চঞ্চল লা, তাঙ্কর কেশরাজি অতি সুন্দর দেখা যাওয়া, এবং মল্লিকা মল্লিফুলর হার ধারণ করলে তাঙ্কর গড় দেশে সুন্দর হার শোভা পাওয়া, অন্য অলঙ্কার মান লা, তাঙ্কর বাহু অঙ্গ দ্বারা ভূষিত হয়েছিল, অতি স্বচ্ছ শাড়ি পরিধান করলে, তাঙ্কর বক্ষোজ স্তন এক দ্বীপ স্তন দ্বীপ সদৃশ দেখা যাওয়া, তাঙ্কর পদ আরে বাজুবা নূপুর লা, তাঙ্কর গতি বড় চঞ্চল, তাঙ্কর ভ্রুর গতি চঞ্চল লা, ଲଜ୍ଜାଯୁକ୍ତ ସ୍ମିତ ହାସ୍ୟ ମୁଖମଣ୍ଡଳ ଲଜ୍ଜାଯୁକ୍ତ ସ୍ମିତ ହାସ୍ୟର ଶୋଭା ପାଉଥିଲା। ସେ ଦୈତ୍ୟ ଦାନମାନଙ୍କ ପ୍ରତି କଟାକ୍ଷପାତ କରୁଥିଲେ, ଲଷ୍ଟି ଡିଜାୟାର କାମଭାବ ନେଇକରି ସମସ୍ତେ ତାଙ୍କର ଏ ଅପୂର୍ବ ସୌନ୍ଦର୍ଯ୍ୟ ଭାବ ଦେଖି ସେ ଦୈତ୍ୟଗଣ ସମସ୍ତେ ତାଙ୍କୁ ପାଇବା ପାଇଁ ଇଚ୍ଛା କଲେ। ହେଲା ଶ୍ଳୋକ ମାନଙ୍କର ଅର୍ଥ। ଭଗବାନ ଏକ ସୁନ୍ଦର ମୋହିନୀ ରୂପ, ସୁନ୍ଦର ନାରୀ ରୂପ ଧାରଣ କଲେ, ଯାହା ଦେଖିଲେ ଡିମନ୍ସ ଅସୁର ଦୈତ୍ୟ ଦାନ ଅସୁରମାନଙ୍କ ମଧ୍ୟରେ ଘାମ ଉଦ୍ଦୀପନ ହେଉଥିଲା। ଏ ତାଙ୍କର ସୌନ୍ଦର୍ଯ୍ୟର ଏକ ସୁନ୍ଦର ବର୍ଣ୍ଣନା ଏଠାରେ ଦିଆଯାଇଛି। ଦାସ ଏନ୍ ଦି ଭକ୍ତି ବେଦାନ୍ତ ପର୍ପଟ୍ସ ଅଫ୍ ଦି ଏଇଥ୍ କ୍ୟାଣ୍ଟୋ ଏଇଥ୍ ଚାପ୍ଟର ଅଫ୍ ଦି ଶ୍ରୀମଦ୍ ଭାଗବତ ଇନ୍ ଟାଇଟଲ୍ ଦି ଚୁଣିଂ ଅଫ୍ ଦି ମିଲ୍କ ଓସେନ୍। ଏଥିରେ ଏଇ ଅଷ୍ଟମ ଅଧ୍ୟାୟ, ଅଷ୍ଟମ ସ୍କନ୍ଦର ଅଷ୍ଟମ ଅଧ୍ୟାୟ ଦୁଗ୍ଧ ସାଗର କ୍ରାଧି ମନ୍ଥନ କଥା ଉପରେ ଭକ୍ତି ବେଦାନ୍ତ ଭାଷ୍ୟ ସମାପ୍ତ ହେଲା। ଏ ହେଲା ଅସୁରଗଣ ଉଭୟ ପୂର୍ବମୁଖୀ ହୋଇକରି ସେ ସ୍ଥଳରେ ଉପବେଶନ କଲେ। ସେ ସ୍ଥଳଟି ପୁଷ୍ପମାଲ୍ୟ ଦ୍ୱାରା ଆଭୂଷିତ, ଅତି ଆମୋଦିତ, ସୁଗନ୍ଧ ଧୂପ ଦ୍ୱାରା ମଧ୍ୟ ଆମୋଦିତ। ସେ ମହିନୀ ମୂର୍ତ୍ତି, ସେ ନାରୀ ଅତି ସୁନ୍ଦର ଶାଢ଼ୀ ପରିଧାନ କରିଥିଲେ, ତାଙ୍କର ପାଦରେ ନୁକୁର ରଞ୍ଜନ କରୁଥିଲା, ଅଳସଗତିରେ ଅତି ଉନ୍ନତ ଗୁରୁ ଯୋଗୁଁ ଅଳସଗତିରେ ସେ ସ୍ଥଳରେ ପ୍ରବେଶ କଲେ ଏବଂ ତାଙ୍କର ଚକ୍ଷୁର ଗତି ଅପାଙ୍ଗ ମଧ୍ୟ ଅତି ଚଞ୍ଚଳ ଥିଲା, କୁମ୍ଭସ୍ଥ ନେଇଥିଲେ, ତାଙ୍କର ଉରୁ ହସ୍ତି ଥୋଡ଼ ପାହାଡ଼ ସଦୃଶ ଦେଖାଯାଉଥିଲା ଏବଂ ସେ ହସ୍ତରେ ଏକ କଳସ ଧାରଣ କରିଥିଲେ। ଏ ହେଲା ଶ୍ଳୋକ ଦ୍ୱାର ଅର୍ଥ। ପରବର୍ତ୍ତୀ ଶ୍ଳୋକ ନେକ୍ସଟ 18। ସେ ମହିନୀ ମୂର୍ତ୍ତିଙ୍କର ରୂପ ବର୍ଣ୍ଣନା, ସୌନ୍ଦର୍ଯ୍ୟ ବର୍ଣ୍ଣନା ଦିଆଯାଉଛି। ପୂର୍ବ ଦୁଇ ଶ୍ଳୋକରେ ଦେଇଛନ୍ତି, ବର୍ତ୍ତମାନ ଏ ଶ୍ଳୋକରେ ମଧ୍ୟ ଦିଆଯାଉଛି। ତାଙ୍କର ଅତି ଉନ୍ନତ ନାସିକା ଏବଂ କବଳ କର୍ଣ୍ଣ, କର୍ଣ୍ଣରେ ସ୍ୱର୍ଣ୍ଣକୁଣ୍ଡଳ ବିଭୂଷିତ, ତାଙ୍କର ମୁଖମଣ୍ଡଳ ଅତି ସୁନ୍ଦର। ସେ ଯେତେବେଳେ ଗତି କରୁଥାନ୍ତି ସେତେବେଳେ ତାଙ୍କ ଶାଢ଼ୀର ଏକାନ୍ତ ଭାଗ ସ୍ତନ ଦେଶରୁ ସମ୍ପୂର୍ଣ୍ଣ ଅପସାରିତ ହୋଇଯାଉଥାଏ। ଯେତେବେଳେ ସେ ଦେବତା ଆଉ ଅସୁରମାନଙ୍କୁ ଉଭୟଙ୍କ ଆଡ଼କୁ ଇକ୍ଷଣ କରୁଥାନ୍ତି ସ୍ମିତ ହାସ୍ୟ କରିକିରି, ସେତେବେଳେ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ବିମୋହିତ ହୋଇଯାଉଥାନ୍ତି। ଏହେଲା ଶ୍ଳୋକର ଅର୍ଥ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ମନ୍ତବ୍ୟ ଦେଇଛନ୍ତି ଯେ ସେ ଭଗବାନଙ୍କର ସେ ରୂପ ଅବତାର, ମୋହିନୀ ଅବତାର, ଯିଏକି ଫେମିନାଇନ୍ ଫର୍ମ ନାରୀ ରୂପରେ ପ୍ରକାଶିତ ହୋଇଛନ୍ତି, ଯେଉଁ ଭଗବାନଙ୍କର ଲକ୍ଷ୍ମୀଦେବୀ, ଶ୍ରୀଦେବୀ ବା ଲକ୍ଷ୍ମୀଦେବୀ ଅତି ସୌନ୍ଦର୍ଯ୍ୟମୟୀ ତାଙ୍କର ପରିଚାରିକା, ଭଗବାନ ଯେଉଁ ଏ ରୂପ ଧାରଣ କରିଛନ୍ତି ତାହା ଲକ୍ଷ୍ମୀଙ୍କ ପ୍ରତି ଏକ ଚ୍ୟାଲେଞ୍ଜ, ଯେ ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି ଏ ସୌନ୍ଦର୍ଯ୍ୟ, ଅଧିକ ସୌନ୍ଦର୍ଯ୍ୟ। ଲକ୍ଷ୍ମୀ ଅତି ସୌନ୍ଦର୍ଯ୍ୟମୟୀ, କିନ୍ତୁ ଭଗବାନ ଯେତେବେଳେ ନାରୀ ରୂପ ଧାରଣ କରନ୍ତି ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟକୁ ବଳି ପଡ଼େ, ବହୁ ଅଧିକ ପରିମାଣରେ ବଳି ପଡ଼େ। ଲକ୍ଷ୍ମୀଦେବୀ ନାରୀ ହେଇଥିବା ହେତୁ ଯେ ସୁନ୍ଦରୀ, ତାହା ନାରୀର ସ୍ୱାଭାବିକ ସୌନ୍ଦର୍ଯ୍ୟ, କିନ୍ତୁ ଭଗବାନ ଯେତେବେଳେ ନାରୀ ପ୍ରଧାନ କରନ୍ତି ସେତେବେଳେ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ତାହା ଲକ୍ଷ୍ମୀଙ୍କର ସୌନ୍ଦର୍ଯ୍ୟରୁ ଶତସହସ୍ର ଗୁଣରେ ଅଧିକ ହେଇଯାଏ। ଦି ଲର୍ଡ ଇଜ୍ ସୋ ବ୍ୟୁଟିଫୁଲ୍ ଦ୍ୟାଟ୍ ହି କ୍ୟାନ୍ ଏକ୍ସେଲ୍ ଏନି ବ୍ୟୁଟିଫୁଲ୍ ଗଡେସ୍ ଅଫ୍ ଫର୍ଚ୍ୟୁନ୍ ବାଇ ଆସ୍ୟୁମିଙ୍ଗ୍ ଏ ଫିମେଲ୍ ଫର୍ମ। ଭଗବାନ ଏପରି ନାହିଁ ତ ସତ କଥା, ଭଗବାନଙ୍କର ଅପରୂପ ସୌନ୍ଦର୍ଯ୍ୟ, ଭଗବାନଙ୍କର ଅପରୂପ ସୌନ୍ଦର୍ଯ୍ୟ ରହିଛି। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ୍, ଯାହା କୁହାଯାଇଛି କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ୍, କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟ। କନ୍ଦର୍ପ ଏ ଭୌତିକ ଜଗତରେ
ଅତି ସୁନ୍ଦର ପୁରୁଷ ବା ତାର ସୌନ୍ଦର୍ଯ୍ୟ ଚମତ୍କାର ସୌନ୍ଦର୍ଯ୍ୟ ଅଛି। କିନ୍ତୁ ଭଗବାନ କୃଷ୍ଣଙ୍କର ଯେଉଁ ସୌନ୍ଦର୍ଯ୍ୟ ତାହା ଓଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକାର କରେ। ରୂପ ମାଧୁରୀ ତାଙ୍କ ଏ ପ୍ରକାର ରୂପମାଧୁରୀ କୃଷ୍ଣଙ୍କର ଏ ପ୍ରକାର ରୂପମାଧୁରୀ ଯେ ସ୍ୱୟଂ କୃଷ୍ଣ ମଧ୍ୟ ତାଙ୍କ ରୂପ ମାଧୁରୀ ଦେଖିକରି ନିଜେ ଚମତ୍କୃତ ହୁଅନ୍ତି। ଅନ୍ୟର କାହା କଥା କହିବା ଏ କଥା ଅଛି, ସ୍ୱୟଂ କୃଷ୍ଣ ତାଙ୍କ ରୂପ ମାଧୁରୀ ଦେଖି ମଧ୍ୟ ଚମତ୍କୃତ ହୁଅନ୍ତି, ଅନ୍ୟମାନଙ୍କର କଥାଟା କ'ଣ କହିବା। ତା ରୂପ ଗୋସ୍ୱାମୀ ଲଳିତମାଧବରେ ଉଲ୍ଲେଖ କରିଛନ୍ତି, କୃଷ୍ଣ ଥରେ ନିଜ ରୂପ ମାଧୁରୀ ଦେଖିଲେ, ନିଜ ରୂପ ମାଧୁରୀ ତ ନିଜେ ଦେଖିପାରିବେ ନା, ସେଥିପାଇଁ ଦର୍ପଣର ଆବଶ୍ୟକତା ହୁଏ। ଦର୍ପଣ ସମ୍ମୁଖରେ ଛିଡ଼ା ଦଣ୍ଡାୟମାନ ହେଲେ ପ୍ରତିବିମ୍ବ ଯେ ପ୍ରତିଫଳିତ ହେବ ସେଥିରେ ନିଜ ରୂପ ମାଧୁରୀ ଟିକେ ଦେଖିପାରେ। ସେହି ପ୍ରକାର କୃଷ୍ଣ ସ୍ଫଟିକ ସ୍ତମ୍ଭ ସମ୍ମୁଖରେ ଦଣ୍ଡାୟମାନେ ତାଙ୍କର ରୂପ ମାଧୁରୀ ଦେଖିଲେ, ଅପରିକଳିତ ପୂର୍ବକ ଚମତ୍କାର କାରୀ ସ୍ଫୁରତି ମମ କରି ଆନେ ସ୍ୱମାଧୁର୍ଯ୍ୟପୁର ଅୟଙ୍ଗମ ପି ଅନ୍ତପ୍ରେକ୍ଷ ଜଂଲୁବ୍ଧ ଚେତା ସରବ ସଂଉପଭୋକ୍ତୁ କାମୟ ରାଧିକେବ। ଏ କଥା କହିଲେ କୃଷ୍ଣ କହିଲେ, ଆହା ଏ ପ୍ରଗାଢ଼ ମାଧୁର୍ଯ୍ୟ ଚମତ୍କାର କାରୀ ଅବିଚାରିତ ପୂର୍ବ ଚିତ୍ରିତ ଶ୍ରେଷ୍ଠ ପୁରୁଷଟି କିଏ, ଏହାଙ୍କୁ ମୁଁ କ୍ଷୁବ୍ଧ ଚିତ୍ତରେ ଦେଖୁଛି ଏବଂ ରାଧିକାଙ୍କ ପରି ବଳପୂର୍ବକ ଆଲିଙ୍ଗନ କରିବାକୁ ଇଚ୍ଛା କରୁଛି। ଏ କଥା ଅଛି, ନିଜ ମାଧୁରୀରେ ନିଜେ ରୂପ ମାଧୁରୀ ନିଜେ ଆକୃଷ୍ଟ ହେଉଛନ୍ତି, ଆଉ ସମସ୍ତେ ତ ଆକୃଷ୍ଟ ହେବେ ସର୍ବାକର୍ଷଣୀୟ କୃଷ୍ଣ ଭୂର୍ବାଚକ ଶବ୍ଦ ନିବୃତ୍ତି ବାଚକ ତୈର ଐକ୍ୟ ପରମ ବ୍ରହ୍ମ କୃଷ୍ଣ ଇତି ଅଭିଧୀୟତେ। ଏ କଥା ଅଛି ଆମର କୃଷ୍ଣ କୃଷ୍ଣାତୃଣ ସଂଯୋଗ ହେଇକିରି କୃଷ୍ଣ ଶବ୍ଦ ଯେତେବେଳେ ଗଠିତ ହେଉଛି ସେଠି ଆମେ ଦେଖୁ କୃଷ୍ଣ ମାନେ ଆକର୍ଷଣ ଆନନ୍ଦଦାୟକ, ଆକର୍ଷଣ ଆଉ ଆନନ୍ଦ, ଆକର୍ଷଣ ଆନନ୍ଦର ସମାହାର ସର୍ବାକର୍ଷଣୀୟ, ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି ଏବଂ ସମସ୍ତଙ୍କୁ ଆନନ୍ଦ ଦେଉଛନ୍ତି, ଏ ହେଉଛନ୍ତି କୃଷ୍ଣ। ତେଣୁ ତାଙ୍କର ଯେଉଁ ଚାରୋଟି ମାଧୁରୀ ଅଛି, ଉପମାଧୁରୀ ବେଣୁ ମାଧୁରୀ ରତି ମାଧୁରୀ ଲୀଳା ମାଧୁରୀ, ଏ ଚାରୋଟି ମାଧୁର୍ଯ୍ୟ କେବଳ କୃଷ୍ଣଙ୍କଠାରେ ଅଛି, ଆଉ କାହାଠାରେ ନାହିଁ, ଆଉ କାହାଠାରେ ନାହିଁ ଏଇ ମାଧୁର୍ଯ୍ୟ ରହିଛି। ତେଣୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ତାଙ୍କର ଅଂଶ ବା ଏ ଯେଉଁ କୁହାଯାଏ ବିଷ୍ଣୁ ତତ୍ତ୍ୱ ଯେଉଁମାନେ ଅଂଶ ଅଂଶର ଅଂଶ କଳା, ସେ ମାଧୁର୍ଯ୍ୟର କିଛି ଅଂଶ ତାଙ୍କ ପାଖରେ ଅଛି, କିନ୍ତୁ ପରିପୂର୍ଣ୍ଣ ଭାବରେ ମାଧୁର୍ଯ୍ୟ କୃଷ୍ଣଙ୍କଠାରେ ଅଛି। ନିଜ ରୂପ ମାଧୁର୍ଯ୍ୟ ଆସ୍ୱାଦନ ଲୋଲୁପଦା ତାଙ୍କର, ଶ୍ରୀକୃଷ୍ଣ ରୂପ ମାଧୁର ସୌନ୍ଦର୍ଯ୍ୟ ଅବିଚିନ୍ତ୍ୟ ବିସ୍ମୟପ୍ରଦ ଆଶକ୍ତି ଅନିର୍ବଚନୀୟ। ଶକ୍ତି ଅନିର୍ବଚନୀୟ, ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ଦୂରର କଥା, ତାହାଙ୍କର ବଂଶୀ ମାଧୁରୀ ଲୀଳା ମାଧୁରୀ ପ୍ରେମ ରତି ମାଧୁରୀ ରୂପ ମାଧୁରୀର ବିଷୟ ଶ୍ରବଣ କଲେ ମନ ପ୍ରାଣ ଚଞ୍ଚଳ ହେଇ ଉଠେ। ତାହାଙ୍କର ଶକ୍ତି ଅକଥନୀୟ, ସେହି ମାଧୁର୍ଯ୍ୟ ଶକ୍ତିର ପ୍ରଭାବ ବର୍ଣ୍ଣନାତୀତ, ସେହି ବିଷୟ ଶ୍ରବଣ ଫଳରେ ତାହା ଆସ୍ୱାଦନ କରିବା ଲାଗି ହୃଦୟରେ ତୀବ୍ର ଉତ୍କଣ୍ଠା ଜାତ ହୁଏ, ସେ ଉତ୍କଣ୍ଠାର ପ୍ରାବଲ୍ୟ ଚିତ୍ତକୁ ବେଳିତ କରେ, ହୃଦୟରେ ତୀବ୍ରତର ଲାଳସା ସମୁତ୍କଣ୍ଠା ଜାତ ହେବା ଫଳରେ ସର୍ବେନ୍ଦ୍ରିୟ ପ୍ରେମ ବିହଳ ହୁଅନ୍ତି। ପ୍ରତ୍ୟକ୍ଷରେ ତାହା ଆସ୍ୱାଦନ କରିବା ନିମିତ୍ତ ସମୁତ୍କଣ୍ଠିତ ପ୍ରଲୁବ୍ଧ ହୁଅନ୍ତି, ତହିଁରେ ଚିତ୍ତରେ ପ୍ରେମ ବିକାର ପରିଲକ୍ଷିତ ହୁଏ। ଶ୍ରବଣର ଫଳରେ ଯେତେବେଳେ ଏତେ ତାହାର ଶକ୍ତି ତାହା ପ୍ରତିକ୍ଷେପିତ ହେଲେ ଯେ ତୀବ୍ରତର ଲାଳସା ଉଦ୍ରେକ ହଏ, ଏଥିରେ ଆଉ ବିସ୍ମୟର କଥା କ'ଣ ଅଛି। ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟର କଥା ଭକ୍ତମାନଙ୍କର ଚିତ୍ତରେ ଲାଳସା ଜାତ କରାଏ, ଏହା ସତ୍ୟ। ପରନ୍ତୁ ଯାହାର କଥା ତାହାର ଚିତ୍ତରେ ଯେ ଲାଳସା ଜାତ କରାଏ, ନ କରିବ ବା କିପରି? ଯାହାଙ୍କର ମାଧୁରୀର କଥା ବର୍ଣ୍ଣିତ ହଏ, ସେ ଯେ ନିଜେ ତାହା ସ୍ୱାଦନ କରିପାରନ୍ତି ନା? ତାତ୍ପର୍ଯ୍ୟ ହେଉଛି ଶ୍ରୀକୃଷ୍ଣ ନିଜେ ନିଜ ମାଧୁରୀ ଆସ୍ୱାଦନ ଲାଗି ସ୍ୱୟଂ ଲାଳସାନ୍ୱିତ ହୁଅନ୍ତି। ଭକ୍ତ ମୁଖରେ ବର୍ଣ୍ଣିତ ନିଜ ମାଧୁର୍ଯ୍ୟର କଥା ଶ୍ରବଣ ଲାଳସାରେ ମାଧୁର୍ଯ୍ୟ ଏକ ନିଳୟ ରସରାଜ ସ୍ୱୟଂ ଶ୍ରୀକୃଷ୍ଣ ପ୍ରଲୁବ୍ଧ ହୋଇ ସେହି ସ୍ଥାନକୁ ଗମନ କରିଥାନ୍ତି, ସେଠାରେ ସେ ଅବସ୍ଥିତ କରିଥାନ୍ତି। ସେଥିପାଇଁ ସେ କହନ୍ତି, ମଦ୍ ଭକ୍ତା ତତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏହା ତାଙ୍କର ଶ୍ରୀମୁଖ ବାକ୍ୟ। ରସରାଜଙ୍କର କେବଳ କ'ଣ ନିଜ କଥା ଶ୍ରବଣରେ ଆଗ୍ରହ, ନିଜ ରୂପ ଦର୍ଶନରେ ମଧ୍ୟ ଲୋଲୁପତା ଅପରିସୀମ। ରସରାଜ ନିଜ ଗୁଣରେ ନିଜେ ପ୍ରଲୁବ୍ଧ, ଏହା ଏକ ଅଭିନବ ବିସ୍ମୟାବହ ସମ୍ବାଦ। ନିଜ ଅତୁଳନୀୟ ରୂପ ମାଧୁର୍ଯ୍ୟର ଆତ୍ମମୋହକତା ଧର୍ମ ଶ୍ରୀବାଦ କବିରାଜ ଗୋସ୍ୱାମୀଙ୍କ ଭାଷାରେ ନିମ୍ନଲିଖିତ କଥିତ ଅଛି। କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବର୍ଣ୍ଣନା ଶ୍ରୀ କବିରାଜ ଗୋସ୍ୱାମୀ ଦେଇଛନ୍ତି। ରସରାଜ ପୂର୍ଣ୍ଣ ବ୍ରହ୍ମ ଅଦ୍ୱୟ ଜ୍ଞାନ ତତ୍ତ୍ୱ ପରତତ୍ତ୍ୱ ସ୍ୱୟଂ ସିଦ୍ଧ ସର୍ବାବତାରୀ ସର୍ବାଂଶୀ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଯେଉଁ ରୂପ ପରିଗ୍ରହ କରନ୍ତି ତାହା ଜଗତ ମୁଗ୍ଧକର, ତେଣୁ ତାଙ୍କର ମୋହିନୀ ମୂର୍ତ୍ତି ତଦ୍ରୁପ ଭାବେ। ତଥାପି ତାଙ୍କର ନିଜ ରୂପ ଲାବଣ୍ୟର ମାଧୁର୍ଯ୍ୟ ସୌନ୍ଦର୍ଯ୍ୟର ବିଶ୍ୱରେ ଅତୁଳନୀୟ, ତାହା ତାଙ୍କର ଅନ୍ୟ କୌଣସି ସ୍ୱାଂସାଦି ଅବତାରରେ ନାହିଁ, ରହିପାରେ ନା। ପୂର୍ଣ୍ଣଙ୍କର ରୂପ ଲାବଣ୍ୟ ଆଦି ସ୍ୱାଂସାଦି ଅବତାର ସମ୍ଭବପର ନୁହେଁ, ତାହା ତାଙ୍କର ତଦେକାତ୍ମକ ସ୍ୱାଂସାଦି ରୂପରେ ବିଶ୍ୱ ସଂସାର ବିମୁଗ୍ଧ। କିନ୍ତୁ ସେ ନିଜେ ନିଜର ଗୋପ ବେଶ ବେଣୁକର ନବକିଶୋର ନଟବର ଉଜ୍ଜଳ ନୀଳମଣି ବ୍ରହ୍ମଗୋପାଳ ବେଶରେ ବିମୁଗ୍ଧ। ତାଙ୍କର ନିଜ ସ୍ୱରୂପର ମାଧୁର୍ଯ୍ୟ ସୌନ୍ଦର୍ଯ୍ୟ ନିଜେ ତାଙ୍କୁ ବି ମୋହିତ କରିଥାଏ। ଶ୍ୟାମରୂପ ଆତ୍ମ ପର୍ଯ୍ୟନ୍ତ ସର୍ବଚିତ୍ତ ହର, ତାହାଙ୍କର ସୌନ୍ଦର୍ଯ୍ୟ ଛଟା ପୁରୁଷ ଯୋଶୀତ କିମ୍ବା ସ୍ଥାବର ଜଙ୍ଗମ ସମସ୍ତଙ୍କର ଚିତ୍ତକୁ ତ ସ୍ୱଭିମୁଖକୁ ଆକର୍ଷଣ କରେ, ଅଧିକନ୍ତୁ ନିଜ ଚିତ୍ତକୁ ରସାବେଶରେ ବିମୋହିତ କରିଅଛି। କୃଷ୍ଣ ମାଧୁର୍ଯ୍ୟ କୃଷ୍ଣ ଆଦି ନରନାରୀ କରେ ଚଞ୍ଚଳ, ଏହି ଆତ୍ମରୂପରେ ଆତ୍ମଚବଳତା ନିରୁପମ ସନ୍ଦେଶ। ନିଜେ ଶୃଙ୍ଗାର ରସରାଜ ନିଜ ଅସମର୍ଥ ନିତ୍ୟ ନବନବାୟମାନ ରୂପ ମାଧୁର୍ଯ୍ୟ ଆସ୍ୱାଦନ ନିମିତ୍ତ ଲାଳସାନ୍ୱିତ ଏହି ବିଚିତ୍ର ବାର୍ତ୍ତା ଦେଇଛନ୍ତି ଶ୍ରୀପା ରୂପ ଗୋସ୍ୱାମୀ ଲଳିତ ମାଧବ ଆମେ କହୁଥିଲେ। ଅପରିକଳିତ ପୂର୍ବ କଷ୍ଟମତ୍କାରୀ ସ୍ଫୁରତି ମମ ଗରିୟାନୀ ସ ମାଧୁର୍ଯ୍ୟାପୁର ଅୟଂ ଅହମ୍ମ ପିହନ୍ତ ପ୍ରେକ୍ଷ ଜଂଲୁବ୍ଧ ଚେତା ସରବସଂପଭୋକ୍ତୁ କାମ ଏ ରାଧିକେବ। ଏ ବିଚିତ୍ର ବାର୍ତ୍ତାର ରହସ୍ୟ ଏହି ଯେ ନିତ୍ୟ ନବନବାୟମାନ ବୋଲି ଅନେକ ସମୟରେ ଶ୍ରୀକୃଷ୍ଣ ନିଜକୁ ନିଜେ ଚିହ୍ନି ପାରନ୍ତି ନା, ଅନ୍ୟ ବା କିଏ ଚିହ୍ନିବ। ଦିନେ ସୋମାଧୁର୍ଯ୍ୟର ନିରୁପମତାରେ ବିମୁଗ୍ଧ ହୋଇ ସ୍ତବ୍ଧ ହୋଇଯାଆନ୍ତି। ମଣିମୟ ରତ୍ନ ସ୍ତମ୍ଭରେ ଦିନେ ନିଜ ପ୍ରତିବିମ୍ବିତ ମାଧୁର୍ଯ୍ୟ ଦର୍ଶନ କରି ସମକିତ ହୋଇ ସ୍ଥିର ଭାବରେ ଦଣ୍ଡାୟମାନ ହୁଅନ୍ତି। ଭାବିଲେ ଏଇ ବ୍ୟକ୍ତିଟି କିଏ? ପରମ ବିସ୍ମୟ ଆବିଷ୍ଟ ହୋଇ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଲାଗିଲେ, ଏପରି ଚିତ୍ତ ଚମତ୍କାରୀ ମୂର୍ତ୍ତିରେ ମୋର ପୂର୍ବ ଭାଗରେ ଦଣ୍ଡାୟମାନ ରହିଥିବା ଏ ସୁନ୍ଦର ସୌନ୍ଦର୍ଯ୍ୟମୟ ଏ ବ୍ୟକ୍ତି ଜଣକ କିଏ? ଅହୋ, ଏତେ ରୂପ ଲାବଣ୍ୟ କାହାର ଅଙ୍ଗରେ ତାକୁ ତ୍ରାପି ଦେଖିନି, ଦେଖିବା ତ ଦୂରର କଥା, ପରିକଳ୍ପନା ମଧ୍ୟ କରିପାରୁନି। ଏହାର ଅସାମାନ୍ୟ ମଧୁରିମା ମାନସ କଳ୍ପନାକୁ ପରାଜିତ କରୁଛି। ଏହି ବିସ୍ମୟକାରୀ ରୂପ କାହାର, ତାହାର ପରିଚୟ ଜାଣିବା ଏକାନ୍ତ ପ୍ରୟୋଜନ। ତଦନନ୍ତର ଶ୍ରୀକୃଷ୍ଣ ଚିତ୍ତ ଆକର୍ଷଣକାରୀ ପାର୍ଶ୍ୱସ୍ଥିତ ବ୍ୟକ୍ତିଙ୍କର ଶୋଭା ଦର୍ଶନ କରିବା ମାନସରେ ନିଜ ମସ୍ତକ ହେଲେ ଅବନତ କରନ୍ତି, ପ୍ରତିବିମ୍ବ ମଧ୍ୟ ଅନୁରୂପ କାର୍ଯ୍ୟ କରନ୍ତି। ନିଜ ଭ୍ରାନ୍ତି ବୁଝି ସ୍ମିତ ମୁଖ୍ୟରେ ଶ୍ୟାମ ନାଗର କହିପକାନ୍ତି, ଅହୋ, ଏ ଯେ ମୁଁ ନିଜେ, ମୋର ଏଇ ରୂପ ପ୍ରବାହ ଏପରି ଭାବରେ ପ୍ରବାହମାନ, ଏତେ ବିସ୍ମୟାବହ ମାଧୁର୍ଯ୍ୟ ଯେ ନିଜେ ମୋ ଠାରେ ଅଛି ତାହା ତ ମୁଁ ଜାଣେ ନା, କି ଜାଣି ଜାଣିପାରୁନି। ଏଇ ରୂପ ମୋର ଚିତ୍ତକୁ ପ୍ରଲୁବ୍ଧ କରୁଛି, ବଳତ୍କାରେ ନିଜ ରୂପ ମାଧୁରୀକୁ ନିଜେ ଆସ୍ୱାଦନ କରିବା ତୀବ୍ର ଲାଳସ ଜାଗ୍ରତ ହେଉଛି, କିନ୍ତୁ ହା, ଏ ପ୍ରତିବିମ୍ବିତ ବକ୍ଷରେ ଜଡ଼େଇ ଧରିପାରୁନି, ନିଜକୁ ମଧ୍ୟ ନିଜ ବକ୍ଷରେ ଧରି ବଦନ ମଧ୍ୟ ଆସ୍ୱାଦନ କରିପାରୁନି। ଏହା ନିଖିଳ ବିଶ୍ୱ ମଧ୍ୟରେ ଜଣେ ମାତ୍ର ପାରନ୍ତି, ମୋର ଆକୁଳ ଆଗ୍ରହ ହୃଦୟରେ ଜାଗୁଛି, ତାହାଙ୍କ ପରି ହୋଇ ସେଇ ନିରୂପମ ରୂପା ଅମୃତ ନିତ୍ୟକାଳ ଆସ୍ୱାଦନ କରି କାମ ଏ ରାଧିକେବ। ଶ୍ରୀପାଦ କବିରାଜ ଗୋସ୍ୱାମୀଙ୍କ ଭାଷାରେ ଏ ଶ୍ରୀକୃଷ୍ଣଙ୍କର ବାକ୍ୟ। ଦର୍ପଣ ଦେ ଦେଖି ଯଦି ଆପଣ ମାଧୁରୀ, ରାଜଙ୍କର ଏହି କାମନା ମଧ୍ୟରେ ଦ୍ୱିତୀୟ ବାଞ୍ଛାର ବି ଜନ୍ତ ନିହିତ ଦ୍ୱିତୀୟ ବାଞ୍ଛା ସ୍ୱରୂପ ଅନୟାସ୍ୱାଦ୍ୟ ଯେନ ଅଦ୍ଭୁତ ମଧୁରିମା କିଦୃଶବା ମଧୀୟ। ଏହି ସ୍ଥଳରେ ଗୋଟିଏ ସୁଗୁପ୍ତ ରହସ୍ୟ ଅଛି। ରସିକ ଶେଖରଙ୍କର ଯେଉଁ ଲୋଭ କେବଳ ନିଜ ମାଧୁର୍ଯ୍ୟ ପ୍ରତି ତା ନୁହେଁ, ରାଧା କର୍ତ୍ତୃକ ଆସ୍ୱାଦିତ ନିଜ ମାଧୁର୍ଯ୍ୟ ହିଁ ଲାଳସା। ସେହି ମାଧୁର୍ଯ୍ୟ ପୂର୍ଣ୍ଣାଙ୍ଗ ଅଭିବ୍ୟକ୍ତି ତାହାଙ୍କର ସେହି ଆସ୍ୱାଦନ ତତ୍ପରତାରେ ହିଁ ନିହିତ। ଶ୍ରୀ ରାଧାଙ୍କର ମାଦନାକ୍ଷ ମହାଭାବରେ ସମ୍ଭୋଗ ଦଶାରେ ନିୟତ ବର୍ଦ୍ଧନଶୀଳ ତୃଷ୍ଣାମୟ ପ୍ରଣୟର ଚରମ ବିଳାସ ବିଚିତ୍ରତାରେ ନବନବାୟମାନ ଯେଉଁ ଶ୍ରୀକୃଷ୍ଣ ମାଧୁରୀ, ସେଥିପ୍ରତି ନିଜ ଶ୍ରୀକୃଷ୍ଣଙ୍କର ଦୁର୍ଦମନୀୟ ତୀବ୍ର ଲାଳସା। ସେହି ସ୍ୱାଦଟି ଗ୍ରହଣ କରିବାର ସ୍ୱାଦ ମେଣ୍ଟାଇବା ଲାଗି ଏକାଙ୍ଗରେ ରସରାଜ ମହାଭାବର ମିଳନ ରଙ୍ଗାମାନଙ୍କର ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଗୌରାଙ୍ଗ ଯାହାଙ୍କଠାରେ ଦେଦୀପ୍ତମାନ ହେଉଛି ମହାଭାବର ବିପ୍ରଲମ୍ବ ରସ ତରଙ୍ଗର ବିଭିନ୍ନ ରଙ୍ଗ ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଗୌରାଙ୍ଗ। ଏଇ ନିଜ ମାଧୁର୍ଯ୍ୟ ଆସ୍ୱାଦନ କରିବା ନିମିତ୍ତ ରାଧାଭାବ କାନ୍ତି ଧରି ଆବିର୍ଭୂତ ଗୌରାଙ୍ଗ, ଏ ହେଉଛି କୃଷ୍ଣଙ୍କର ମାଧୁର୍ଯ୍ୟ ଶକ୍ତି ଯେ ଅନିର୍ବଚନୀୟ, ତାର କଥାଟା ଏଠି ଦିଆଯାଉଛି। ସେଥିପାଇଁ ଯେଉଁ ରୂପ ସେ ଧରନ୍ତୁ ନା କାହିଁକି, ତାଙ୍କର ଏ ପ୍ରକାର ରୂପମା ରହିଛି। ତେଣୁ ବର୍ତ୍ତମାନ ସେ କଥା ଏଠି କୁହାଯାଉଛି, ଯେତେବେଳେ ସେ ଫେମିନାଇନ୍ ଫର୍ମ ସ୍ତ୍ରୀ ରୂପ ଧାରଣ କରୁଛନ୍ତି। ଲର୍ଡ ଇଜ୍ ସୋ ବ୍ୟୁଟିଫୁଲ୍ ଦାଟ୍ ହି କ୍ୟାନ୍ ଏକ୍ସେଲ୍ ଏନି ବ୍ୟୁଟିଫୁଲ୍ ଗଣେଶ ଫର୍ଚୁନ୍ ଆଜ୍ ଏ ଫିମେଲ୍ ଫର୍ମ ତାଇ କଥା କହୁଛି। ରୂପ ରସଗନ୍ଧ ସ୍ପର୍ଶାତ୍ମକ ପଞ୍ଚବାଣାଧିପ ମଦନଙ୍କର ସ୍ୱସୌନ୍ଦର୍ଯ୍ୟ ଦ୍ୱାରା ନାରୀ ବିମୋହନ ରୂପ ଅହଙ୍କାର ପଦଦଳିତ କରି କୃଷ୍ଣ ସ୍ୱୟଂ ନବକନ୍ଦର୍ପ ବ୍ରଜରେ ପ୍ରାକୃତ ନବୀନ ମଧ୍ୟ ସଂଜ୍ଞାରେ ଗୋପୀଗଣଙ୍କ ସହିତ ରାସରେ କ୍ରୀଡ଼ା କରନ୍ତି। ମୁକ୍ତାହାର ଭୋକ ପାଞ୍ଚି ଇନ୍ଦ୍ରଧନ ପିଞ୍ଛପତି ମୁକ୍ତାହାର ଭୋକ ପାଞ୍ଚିତାମ୍ବର ବିଜୋରୀ ସଂସାର କୃଷ୍ଣଙ୍କର ଗଳଦେଶରେ ଯେଉଁ ମୁକ୍ତାମାଳାର ହାର ଅଛି ତାହା ଶୁଭ୍ରବକ ଶ୍ରେଣୀ ସଦୃଶ, ଶିରଦେଶରେ ଯେଉଁ ମୟୂର ପଙ୍ଖା ଅଛି ତାହା ଇନ୍ଦ୍ରଧନ ତୁଲ୍ୟ, କୃଷ୍ଣଙ୍କର ପୀତବସନ ବିଦ୍ୟୁତ ସଦୃଶ, କୃଷ୍ଣ ଯେପରି ନବମେଘ ସଦୃଶ ଆଉ ଗୋପୀଗଣ ଯେପରି ଜଗତର ଶସ୍ୟ ରାଶି ସଦୃଶ, ସେହି ଶସ୍ୟ ସମୂହ ଉପରେ ମେଘ ବାରି ବର୍ଷଣ ସଦୃଶ କୃଷ୍ଣ ସ୍ୱୟଂ ନୀଳାମୃତ ଧାରା ବର୍ଷଣ ପୂର୍ବକ ସେମାନଙ୍କର ଜୀବନ ସଞ୍ଚାରୀ ବର୍ଷା କାଳରେ ବଗ ଉଡ଼େ ରାମଧନୁ ଇନ୍ଦ୍ରଧନୁ ତଡ଼ି ମଧ୍ୟ ଦେଖାଯାଏ। ଏସବୁ ଅଛି।